ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବଲାଙ୍ଗୀର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କରାଯିବ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ କଟକରେ ଆସନ୍ତାକାଲି ଅନୁଷ୍ଠିତ ହେବ କାଳିଭସାଣୀ ସମାରୋହ। ବଲାଙ୍ଗୀର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବଲାଙ୍ଗୀର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ମୁଖ୍ୟମନ୍ତ୍ରୀ 595 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଲାଙ୍ଗୀର ଜିଲ୍ଲାର ବିକାଶ ଲାଗି ସରକାର ଅବଗତ ଅଛନ୍ତି ଏବଂ ଏଥିଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଜି ଉପରଲାନ୍ଥ ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, 2495 ମିଟର ଡ୍ୟାମ୍ ପାଇଁ 300 କୋଟି ଟଙ୍କା ଖର୍ଚ୍ଚର ବ୍ୟୟଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ବେଲପଡ଼ା ବ୍ଲକର 6000 ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଅନ୍ୟପକ୍ଷରେ ଡ୍ୟାମ୍ରୁ 210 କିଲୋୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଓଡ଼ିଶାର ଚାଷୀ ପ୍ରତି ବ୍ଲକରେ 35% ଜଳ ପାଇପାରିଲେ ନାହିଁ, ଆଉ ଆମର ବଲାଙ୍ଗୀର ଭଳିଆ ଗୋଟିଏ ଯେଉଁଠି ବେଶୀ ବର୍ଷା ହୁଏ ନାହିଁ, ଏଠି ଜଳସେଚନର ବ୍ୟବସ୍ଥା ଯେଉଁଠି ଆଦୌ ନାହିଁ, ଏ ଜାଗାରେ ତ ଜଳସେଚନର ବ୍ୟବସ୍ଥା ବହୁତ ହି କମ ଅଛି। 35% ଆପଣଙ୍କର ଏ ଅଞ୍ଚଳ ଜଳସେଚନର ବ୍ୟବସ୍ଥା ଅଛି ନାହିଁ, ଏଥିରେ 20%ରୁ ବି କମ ଅଛି ଏ ବଲାଙ୍ଗୀର ଜିଲ୍ଲାରେ। 24 ବର୍ଷ ହେଲା ଏବଂ ନିରନ୍ତର ଭାବରେ ଗୋଟିଏ ସରକାର ତ କଲା ନାହିଁ, ତା ପୂର୍ବରୁ ମଧ୍ୟ ଏଠି କୌଣସି ପ୍ରକାରର ବଲାଙ୍ଗୀରକୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରିଛନ୍ତି।
ଆଜି ପ୍ରାୟ 6 କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 16 ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ପ୍ରକଳ୍ପ, 31 ସ୍ୱାସ୍ଥ୍ୟ ପ୍ରକଳ୍ପ, ପ୍ରଦକ୍ଷିଣ ଗୃହର ନୂତନ କୋଠା ଏବଂ 3 ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବେ। ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଢେଙ୍କାନାଳ ମଙ୍ଗଳପୁରସ୍ଥିତ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ପିଢ଼ିକୁ ପ୍ରସ୍ତୁତ କରିବାରେ ଶିକ୍ଷକ ଏବଂ ଗୁରୁଜନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରୁଦ୍ରନାରାୟଣ ପାଣି ପ୍ରମୁଖ ଯୋଗଦେଇଥିଲେ। ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରୁ ବାଦ୍ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ପର୍ଯ୍ୟାୟରେ ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯିବ। ତେବେ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ପୁଣିଥରେ ସାମିଲ କରିବା ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନାରୁ 2,67,000 ମହିଳା ଆବେଦନକାରୀ ବାଦ୍ ପଡ଼ିଛନ୍ତି। ଏହାର କାରଣ ନେଇ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
କାଲି 5 ବେଳେ ସୁଭଦ୍ରାର ଏକ ଉଚ୍ଚସ୍ତରୀୟ କମିଟି ବସିଥିଲା, ସେ କମିଟିରେ ନିଷ୍ପତ୍ତି ହେଲା ଯୋଉ 2,67,000 ଡିସ୍କାର୍ଡ ହେଇଯାଇଥିଲା ବା ନାକଚ ହେଇଯାଇଥିଲା, ତାର ରିଚେକିଂ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି କରାଗଲା। ଜିଲ୍ଲା ସ୍ତରରେ DSWO ଏବଂ ବିଡିଓ ଏମିତି ଗୋଟେ 3-ଜଣିଆ କମିଟି ହେଇଛି, ସେ କମିଟି ଦେଖିବ ଏବଂ ଯୋଉଠି ଲ୍ୟାଣ୍ଡ ଇସ୍ୟୁରେ ରିଜେକ୍ଟ ହେଇଛି ଯେ 5 ଏକରରୁ ଅଧିକ ଲ୍ୟାଣ୍ଡ ଅଛି ବୋଲି, ସେ ଜାଗାରେ ତହସିଲଦାର ମାନେ RIଙ୍କୁ ଧରି ତାର ରିଚେକ୍ କରିକିରି ଦେବେ। ସଂଖ୍ୟାରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆମେ ଦେବୁ, ନଭେମ୍ବର ଏଣ୍ଡରେ ନିଶ୍ଚିତ ଭାବେ ଦେଇଦେବୁ ଆମେ 3rd ଫେଜ୍।
ବାତ୍ୟା ଦାନର କ୍ଷୟକ୍ଷତି ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ମିଳିଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ଆସି ବାତ୍ୟା କ୍ଷୟକ୍ଷତିର ଆକଳନ କରିବେ। ସେ କହିଛନ୍ତି, ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକରେ ଆସନ୍ତାକାଲି କାଳିଭସାଣୀ ସମାରୋହ ଅନୁଷ୍ଠିତ ହେବ। ପୂର୍ବାହ୍ନ 10:00 ମେଢ଼ଗୁଡ଼ିକୁ ମଣ୍ଡପରୁ ବାହାର କରାଯାଇ ସାହି ପରିକ୍ରମା କରାଯିବ। ପରେ ପୁରୀଘାଟ ଥାନା ଅନ୍ତର୍ଗତ ଦେବୀଗୁଡ଼ାକୁ ନିଆଯାଇ ସେଠାରେ ମୃଣ୍ମୟୀ ମୂର୍ତ୍ତିକୁ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ଚଳିତ ବର୍ଷ କଟକରେ 70ରୁ ଉର୍ଦ୍ଧ୍ୱ କାଳୀ ପ୍ରତିମା ପୂଜା ପାଉଛନ୍ତି। ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀଙ୍କ ଭିଡ଼ ଏବଂ ଯାତାୟାତର ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଅଧିକ ସଂଖ୍ୟକ ଟିକେଟ୍ କାଉଣ୍ଟର ଏବଂ ବିଶ୍ରାମାଗାରର ସୁବିଧା କରାଯାଇଛି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର କହିଛନ୍ତି
ମହାପର୍ବ ଦୀପାବଳି ଏବଂ ଛଟ୍ ପୂଜାକୁ ଧ୍ୟାନରେ ରଖି ଭାରତୀୟ ରେଳ ଯାତ୍ରୀମାନଙ୍କ ସୁବିଧା ସୁବ୍ୟବସ୍ଥା ପାଇଁ ଏହି ବର୍ଷ ପ୍ରାୟ 7,500 ସ୍ପେଶାଲ ରେଳ ସେବାର ବ୍ୟବସ୍ଥା ରଖିଛନ୍ତି। ଭାରତ ସରକାରଙ୍କର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଜୀ କାଲି ଏହି ସମ୍ପର୍କରେ ନୂଆଦିଲ୍ଲୀ ସ୍ଥିତ ରେଳ ଷ୍ଟେସନରେ ସମୀକ୍ଷା ତଥା ଯାତ୍ରୀମାନଙ୍କର ଫିଡ୍ବ୍ୟାକ୍ ନେଇଥିଲେ। ଓଡ଼ିଶା ଏବଂ ବିଶାଖାପାଟନମରୁ ଦିଲ୍ଲୀ ମୁମ୍ବାଇ ସୁରଟ ବାଙ୍ଗାଲୋର ହାଇଦ୍ରାବାଦ କଲିକତା ଚେନ୍ନାଇ ତିରୁପତି ଇତ୍ୟାଦି ସ୍ଥାନକୁ ଓଡ଼ିଶାରୁ ଯେପରି ଭୁବନେଶ୍ୱର ପୁରୀ ସମ୍ବଲପୁର ତଥା ବ୍ରହ୍ମପୁରରୁ ପର୍ଟିକୁଲାରଲି ସୁରତ ପାଇଁ ରେଳ ସେବାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱରରୁ ଧାନବାଦ ଏବଂ ବିଶାଖାପାଟଣା, ବ୍ରହ୍ମପୁରରୁ ସିକନ୍ଦରାବାଦ, ପୁରୀରୁ ଭଞ୍ଜପୁର ଏବଂ ବାରିପଦା ଏବଂ ପୁରୀରୁ ପାଟନା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟାରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟ 6 ବ୍ରହ୍ମପୁର ଏମ୍କେସିଜି ମେଡିକାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗାଁରେ ଭୋଜି ଥିବାରୁ କିଛି ମହିଳା ଆମ୍ବ ଟାକୁଆରୁ ଯାଉ ପ୍ରସ୍ତୁତ କରି ଖାଇଥିଲେ। ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତଙ୍କର ଚିକିତ୍ସା କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଡାକ୍ତରୀ ଦଳ ମାଣ୍ଡିପଙ୍କା ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହ ଆକ୍ରାନ୍ତଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି। ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆଜି ନଗର ପରିକ୍ରମା କରିଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରି ଦୁର୍ନୀତି ନିବାରଣ ସମ୍ପର୍କରେ ପ୍ଲାକାର୍ଡ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀ ଯୋଗଦେଇ ଦୁର୍ନୀତି ନିବାରଣରେ ଶପଥ ପାଠ କରିଥିଲେ। ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦୁର୍ନୀତିମୁକ୍ତ ସମାଜ ଗଠନରେ ବ୍ରତୀ ହେବା ପାଇଁ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପୁରୀ ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆଜି ସେନାନିଯୁକ୍ତି ରାଲି ଅନୁଷ୍ଠିତ ହୋଇଛି। 2457 ଜଣ ପ୍ରାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ 200 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ସେନାବାହିନୀରେ ଅଗ୍ନିବୀର ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ସୁଭାଷ ଚନ୍ଦ୍ର ବେହେରା, ସେନାନିଯୁକ୍ତି ବିଭାଗର କର୍ଣ୍ଣେଲ ଏମ୍ଏମ୍ ମୟଙ୍କ ଏବଂ ମେଜର ହେମେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ 2 ମୃତ୍ୟୁ ହୋଇଛି। ପାଣ୍ଡେଶ୍ୱର ହରିଜନ ସାହି ନିକଟରେ ଏକ ଯାତ୍ରୀବାହୀ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। 5 ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲାରେ ଡଙ୍ଗରିଆ ଏବଂ ଆଦିବାସୀ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସୋଲାର ପ୍ୟାନେଲ ସ୍ଥାପନ ତାଲିମ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଶାସନ ପକ୍ଷରୁ ମନୋନୀତ ହୋଇଥିବା 30 ଆଦିବାସୀ ଯୁବକ ଯୁବତୀଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବଲାଙ୍ଗୀର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କଟକରେ ଆସନ୍ତାକାଲି ଅନୁଷ୍ଠିତ ହେବ କାଳୀ ଭସାଣୀ ସମାରୋହ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
ଆଜ୍ଞା।